ਆਕਾਸ਼ਬਾਣੀ ସମ୍ବାଦ ପଢୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟ ସମ୍ବାଦ, ବିଶ୍ୱ ଐତିହ୍ୟ କମିଟିର 46ତମ ଅଧିବେଶନକୁ ଆସନ୍ତାକାଲି ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ପ୍ରକାଶ ପାଇଲା ନିଟ୍ ୟୁଜି 2024ର କେନ୍ଦ୍ରଭିତ୍ତିକ ପରୀକ୍ଷା ଫଳ। ହିଂସାତ୍ମକ ପରିସ୍ଥିତିକୁ ଦୃଷ୍ଟିରେ ରଖି 300ରୁ ଅଧିକ ଭାରତୀୟ ଛାତ୍ରଛାତ୍ରୀଙ୍କୁ ଘରକୁ ଫେରିଯିବାକୁ ବାଧ୍ୟ କଲା ବାଂଲାଦେଶ। ପରଲୋକରେ ପଦ୍ମଶ୍ରୀ କମଳା ପୂଜାରୀ ଏବଂ ମହିଳା ଏସିଆ କପ୍ ଟି20 କ୍ରିକେଟରେ ଆଜି ଥାଇଲାଣ୍ଡ ଓ ମାଲେସିଆ ମଧ୍ୟରେ ହେବ ମୁକାବିଲା। ବିସ୍ତୃତ ସମ୍ବାଦ, ବିଶ୍ୱ ଐତିହ୍ୟ କମିଟିର 46ତମ ଅଧିବେଶନ ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ଆସନ୍ତାକାଲି ଅନୁଷ୍ଠିତ ହେବ। ଏହି ଅଧିବେଶନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍ଘାଟନ କରିବେ। ଚଳିତ ମାସ 31 ତାରିଖରେ ଏହି ଅଧିବେଶନ ଶେଷ ହେବ। ଭାରତ ପ୍ରଥମଥର ପାଇଁ ଏହି କାର୍ଯ୍ୟକ୍ରମ ଆୟୋଜନ କରୁଛି। ଏହି ସମାରୋହରେ ୟୁନେସ୍କୋର ମହାନିର୍ଦ୍ଦେଶକ ମ୍ୟାଡାମ୍ ଅଡ୍ରେ ଓଜୋଲେ ଏବଂ ୟୁନେସ୍କୋ ବିଶ୍ୱ ଐତିହ୍ୟ ସଚିବାଳୟର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନଙ୍କ ସହିତ ବିଭିନ୍ନ ଦେଶର ସଂସ୍କୃତି ମନ୍ତ୍ରୀ, ରାଷ୍ଟ୍ରଦୂତ ଏବଂ ବିଶେଷଜ୍ଞମାନେ ଯୋଗଦେବେ। ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି କେନ୍ଦ୍ର ସଂସ୍କୃତି ଏବଂ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ କହିଥିଲେ ଯେ ମୋଦି ସରକାରଙ୍କର ତୃତୀୟ ପାଳିରେ ଏହା ହେଉଛି ଭାରତର ପ୍ରଥମ ବୃହତ୍ କାର୍ଯ୍ୟକ୍ରମ। ଏହି ବୈଠକରେ ଭାରତର ବିବିଧ ଏବଂ ଅନନ୍ୟ ସାଂସ୍କୃତିକ ତଥା ପ୍ରାକୃତିକ ଐତିହ୍ୟକୁ ବିଶ୍ୱ ସମ୍ମୁଖରେ ପ୍ରଦର୍ଶିତ କରିବ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଏଭଳି ଅନ୍ତର୍ଜାତୀୟ ବୈଠକ ବିଶ୍ୱରେ ଭାରତର ଶକ୍ତିକୁ ଆହୁରି ଦୃଢ଼ୀଭୂତ କରିବା ସହିତ ବିଶ୍ୱସ୍ତରୀୟ ଦର୍ଶକ ଏବଂ ପ୍ରସାର ପାଇଁ ମଧ୍ୟ ଏକ ସୁଯୋଗ ପ୍ରଦାନ କରିବ। ଭାରତ 2021ରେ 23ତମ ସାଧାରଣ ସଭାରେ 21 ଜଣ ସଦସ୍ୟ ବିଶିଷ୍ଟ ବିଶ୍ୱ ଐତିହ୍ୟ କମିଟି WHCକୁ 4 ବର୍ଷ ପାଇଁ ନିର୍ବାଚିତ ହୋଇଥିଲା। ବିଶ୍ୱ ଐତିହ୍ୟ କମିଟିରେ ଏହା ଭାରତର ଚତୁର୍ଥ କାର୍ଯ୍ୟକାଳ। ଭାରତ ବିଶ୍ୱ ଐତିହ୍ୟ ତାଲିକାରେ 42ଟି ସମ୍ପତ୍ତିକୁ ଅନ୍ତର୍ଭୁକ୍ତ କରିଛି, ଯେଉଁଥିରେ 34ଟି ସାଂସ୍କୃତିକ, 7ଟି ପ୍ରାକୃତିକ ଏବଂ ଗୋଟିଏ ମିଶ୍ରିତ ଐତିହ୍ୟସ୍ଥଳୀ ରହିଛି। ଗତ 10 ବର୍ଷ ମଧ୍ୟରେ ପଶ୍ଚିମବଙ୍ଗର ଶାନ୍ତିନିକେତନ ଶିଳାଲେଖ ଏବଂ କର୍ଣ୍ଣାଟକର ହୈସାଲସ୍ ପବିତ୍ର ମେଳକ ସମେତ 12ଟି ସ୍ଥାନକୁ ଯୋଡ଼ାଯାଇଛି। ଏହାବ୍ୟତୀତ ବିଶ୍ୱ ଐତିହ୍ୟର ଅସ୍ଥାୟୀ ତାଲିକାରେ ଭାରତର 57ଟି ସ୍ଥାନ ରହିଛି। ସଂସଦର ବଜେଟ୍ ଅଧିବେଶନ ପୂର୍ବରୁ ସରକାର ଆସନ୍ତାକାଲି ସର୍ବଦଳୀୟ ବୈଠକ ଡାକିଛନ୍ତି। ଏହି ବୈଠକରେ ସରକାର ସଂସଦର ଉଭୟ ଗୃହର ସୁପରିଚାଳନା ନିମନ୍ତେ କାର୍ଯ୍ୟ କରିବା ପାଇଁ ସମସ୍ତ ରାଜନୈତିକ ଦଳର ସହଯୋଗ ଲୋଡ଼ିବେ। ବଜେଟ୍ ଅଧିବେଶନ ଆସନ୍ତା ସୋମବାରଠାରୁ ଆରମ୍ଭ ହୋଇ ଆସନ୍ତା ମାସ 12 ତାରିଖ ପର୍ଯ୍ୟନ୍ତ ଚାଲିବ। ଜୁଲାଇ 23ତାରିଖରେ କେନ୍ଦ୍ର ବଜେଟ୍ ଉପସ୍ଥାପନ କରାଯିବ। ନରେନ୍ଦ୍ର ମୋଦି ସରକାରଙ୍କର ତୃତୀୟ ପାଳିର ଏହା ହେବ ପ୍ରଥମ ବଜେଟ୍। ଗତମାସରେ ସଂସଦର ଉଭୟ ସଦନର ମିଳିତ ଅଧିବେଶନକୁ ସମ୍ବୋଧିତ କରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଥିଲେ ଯେ ଏହି ବଜେଟ୍ ସରକାରଙ୍କର ସୁଦୂରପ୍ରସାରୀ ନୀତି ଏବଂ ଭବିଷ୍ୟତ ଦୃଷ୍ଟିକୋଣର ଏକ ପ୍ରଭାବଶାଳୀ ଦସ୍ତାବିଜ୍ ହେବ। କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଅମିତ ଶାହା ଆଜି ଝାଡ଼ଖଣ୍ଡର ରାଞ୍ଚି ଗସ୍ତରେ ଯିବେ। ଶ୍ରୀ ଶାହା ସେଠାରେ ରାଜ୍ୟ ବିଜେପିର ପରିବର୍ଦ୍ଧିତ କାର୍ଯ୍ୟକାରୀ କମିଟି ବୈଠକକୁ ସମ୍ବୋଧନ କରିବେ। ସେ ଦଳର ରାଜ୍ୟ କୋର୍ ଗ୍ରୁପ୍ ବୈଠକରେ ମଧ୍ୟ ଯୋଗଦେବା ସହିତ କର୍ମୀମାନଙ୍କ ସହ ଆଲୋଚନା କରିବେ। ଝାଡ଼ଖଣ୍ଡର ବିଜେପି ମୁଖ୍ୟ ବାବୁଲାଲ ମାରାଣ୍ଡି କହିଛନ୍ତି ଶ୍ରୀ ଶାହା ନିକଟରେ ସମାପ୍ତ ହୋଇଥିବା ଲୋକସଭା ନିର୍ବାଚନରେ ଦଳର ପ୍ରଦର୍ଶନ ନେଇ ସମୀକ୍ଷା କରିବେ। ଚଳିତ ବର୍ଷ ଶେଷରେ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାର ସମ୍ଭାବନା ରହିଛି। ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ୍ ୟୁଜି 2024ର କେନ୍ଦ୍ରଭିତ୍ତିକ ପରୀକ୍ଷା ଫଳ ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ତା'ର ୱେବ୍ସାଇଟ୍ରେ ଅପ୍ଲୋଡ୍ କରିଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଏନ୍ଟିଏ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ସୁପ୍ରିମକୋର୍ଟ ଆଜି ମଧ୍ୟାହ୍ନ 12ଟା ସୁଦ୍ଧା ଫଳ ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ହରିୟାଣାର ଯମୁନାନଗର ଅଞ୍ଚଳରେ ବେଆଇନ ଖଣି କାରବାର ମାମଲାରେ ଜଡ଼ିତ ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସୋନିପତ ବିଧାୟକ ତଥା କଂଗ୍ରେସ ନେତା ସୁରେନ୍ଦର ପନୱାଲଙ୍କୁ ଗିରଫ କରିଛି। 400ରୁ 500 କୋଟି ଟଙ୍କାର ଆର୍ଥିକ ଅନିୟମିତତା ଅଭିଯୋଗରେ ତାଙ୍କୁ ଅମ୍ବାଲାର ଏକ ଅଦାଲତରେ ହାଜର କରାଯାଇଥିଲା। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ ହେପାଜତକୁ ନେବା ପାଇଁ କୋର୍ଟରେ ଆବେଦନ କରିଛି। ଏହା ଉପରେ କୋର୍ଟରେ ଶୁଣାଣି ଚାଲିଛି। ସୂଚନାଯୋଗ୍ୟ, ପୂର୍ବରୁ ଜାନୁଆରୀ 4ତାରିଖରେ ବିଧାୟକ ପନୱାଲଙ୍କୁ ବାସଗୃହ ଏବଂ କାର୍ଯ୍ୟାଳୟରେ ଇଡି ପକ୍ଷରୁ ଚଢ଼ାଉ କରାଯାଇଥିଲା। ଚଢ଼ାଉ ସମୟରେ ବହୁ ଆପତ୍ତିଜନକ ଦସ୍ତାବିଜ୍ ଜବତ କରାଯାଇଥିଲା। ଏହି ମାମଲାରେ ଯମୁନାନଗର, ସୋନିପତ ଏବଂ କର୍ଣ୍ଣାଲର ବିଭିନ୍ନ ଅଞ୍ଚଳରେ ଇଡି ପକ୍ଷରୁ ଚଢ଼ାଉ କରାଯାଇଥିଲା। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ବାଂଲାଦେଶ ସରକାର ଦେଶରେ ହିଂସାତ୍ମକ ପରିସ୍ଥିତିକୁ ଦୃଷ୍ଟିରେ ରଖି 300ରୁ ଅଧିକ ଭାରତୀୟ ଛାତ୍ରଛାତ୍ରୀମାନଙ୍କୁ ସ୍ୱଦେଶ ଫେରିଯିବାକୁ ବାଧ୍ୟ କରିଛନ୍ତି। ସରକାରୀ ଚାକିରିରେ ସ୍ଥାନ ସଂରକ୍ଷଣକୁ ନେଇ ସେଠାରେ ସଂଗଠିତ ହିଂସାକାଣ୍ଡରେ ଏପର୍ଯ୍ୟନ୍ତ ଅତି କମ୍ରେ 104 ଜଣଙ୍କର ମୃତ୍ୟୁ ହେବା ସହ 2500ରୁ ଅଧିକ ଆହତ ହୋଇଛନ୍ତି। ବାଂଲାଦେଶରୁ ଗତକାଲି ସୀମା ପାର ହୋଇ ଭାରତକୁ ଫେରିଥିବା ଛାତ୍ରଛାତ୍ରୀମାନେ ସଡ଼କ ପଥରେ ଉତ୍ତରପ୍ରଦେଶ, ହରିୟାଣା, ମେଘାଳୟ ଏବଂ ଜାମ୍ମୁ କାଶ୍ମୀରର ନିଜ ନିଜ ଘରକୁ ଫେରିଛନ୍ତି। ସେଠାରେ ସରକାରୀ ଚାକିରିରେ ସ୍ଥାନ ସଂରକ୍ଷଣକୁ ନେଇ ବିକ୍ଷୋଭକାରୀମାନେ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳ ଚରମ ସୀମାରେ ପହଞ୍ଚିଛି। ପରିସ୍ଥିତି ଅଣାୟତ୍ତ ହେବାଠାରୁ ସେଠାରେ କର୍ଫ୍ୟୁ ଲାଗୁ କରାଯାଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ଶେଖ୍ ହାସିନା ତାଙ୍କର ସ୍ୱେନ୍ ଏବଂ ବ୍ରାଜିଲ୍ ଗସ୍ତକୁ ସ୍ଥଗିତ ରଖିଛନ୍ତି। ହାଇତିର ଉତ୍ତର ଭାଗରେ ଏକ ବୋଟ୍ରେ ନିଆଁ ଲାଗିଯିବାରୁ 40 ଜଣ ପ୍ରବାସୀଙ୍କର ମୃତ୍ୟୁ ହୋଇଛି। ଏହି ଘଟଣାରେ ଅନେକ ଆହତ ହୋଇଛନ୍ତି। 80ରୁ ଅଧିକ ଲୋକଙ୍କୁ ନେଇ ଯାଉଥିବା ଏହି ବୋଟ୍ଟି ହାଇତିର ଉତ୍ତର ଉପକୂଳରୁ ବାହାରି 150 ମାଇଲ ଦୂର ତୁର୍କସ୍ ଏବଂ କାଇକସ୍ ଦ୍ୱୀପପୁଞ୍ଜକୁ ଗସ୍ତ କରୁଥିଲା। ଜାତିସଂଘ ମହାସଚିବ ଆଣ୍ଟ୍ରୋନିଓ ଗୁଟେରେସ୍ଙ୍କ ଉପମୁଖପାତ୍ର ଫାରହାନ୍ ହକ୍ କହିଛନ୍ତି ହାଇତି ସାମୁଦ୍ରିକ ସୁରକ୍ଷା ବାହିନୀର 41 ଜଣ ପ୍ରବାସୀଙ୍କୁ ଉଦ୍ଧାର କରାଯାଇଛି। ବିଭିନ୍ନ ଆନ୍ତର୍ଜାତିକ ଅନୁଷ୍ଠାନ ଏବଂ ହାଇତିର ସ୍ୱେଚ୍ଛାସେବୀ ସଂଗଠନ ଦ୍ୱାରା ସେମାନଙ୍କୁ ଆବଶ୍ୟକୀୟ ଖାଦ୍ୟ ସାମଗ୍ରୀ ଏବଂ ଚିକିତ୍ସା ସେବା ଯୋଗାଇ ଦିଆଯାଉଛି। ଆନ୍ତର୍ଜାତିକ ଦେଶାନ୍ତର ସଂଗଠନ ଆଇଓଏମ୍ ଦେଇଥିବା ସୂଚନା ଅନୁଯାୟୀ ଚଳିତ ବର୍ଷ ପଡ଼ୋଶୀ ଦେଶଗୁଡ଼ିକ ସେଠାରେ ଅନୁପ୍ରବେଶ କରିଥିବା 86,000ରୁ ଅଧିକ ଅନୁପ୍ରବେଶ କରିଥିବା ହାଇତି ନାଗରିକଙ୍କୁ ବାଧ୍ୟତାମୂଳକ ଭାବେ ହାଇତିକୁ ଫେରାଇ ଦେଇଛନ୍ତି। ପଦ୍ମଶ୍ରୀ କମଳା ପୂଜାରୀଙ୍କର ହୃଦ୍ଘାତରେ ଆଜି ସକାଳେ କଟକଠାରେ ଦେହାନ୍ତ ହୋଇଯାଇଛି। ତାଙ୍କୁ 74 ବର୍ଷ ବୟସ ହୋଇଥିଲା। ସେ ବିଭିନ୍ନ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ହୋଇ କଟକର ଏସ୍ସିବି ମେଡିକାଲ କଲେଜ ଏବଂ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଓଡ଼ିଶାର କୋରାପୁଟ ଜିଲ୍ଲାର ପାତ୍ରପୁଟ ଗ୍ରାମରେ ଜନ୍ମଗ୍ରହଣ କରିଥିବା କମଳା ପୂଜାରୀ କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ 2019 କେନ୍ଦ୍ର ସରକାରଙ୍କ ଦ୍ୱାରା ସମ୍ମାନଜନକ ପଦ୍ମଶ୍ରୀ ପୁରସ୍କାର ପାଇଥିଲେ। ଜୈବିକ କୃଷି ଏବଂ ସ୍ୱଦେଶୀ କିସମର ଧାନ ସଂରକ୍ଷଣରେ ତାଙ୍କର ଅବଦାନ ପାଇଁ ସେ ବିଶ୍ୱବ୍ୟାପୀ ପ୍ରଶଂସିତ ହୋଇଥିଲେ। 100ରୁ ଅଧିକ କିସମର ଧାନ ସଂରକ୍ଷଣ କରିବା ବ୍ୟତୀତ ସେ ବିଭିନ୍ନ ପ୍ରକାରର ହଳଦୀ ଏବଂ ଜିରା ମଧ୍ୟ ସଂରକ୍ଷଣ କରିଥିଲେ। ସେ ବହୁ ଗ୍ରାମକୁ ଖାଲିପାଦରେ ଯାତ୍ରା କରି କୃଷକମାନଙ୍କ ସହ ବିଶେଷକରି ମହିଳାମାନଙ୍କୁ ଜୈବିକ ଚାଷ ଏବଂ ସାରର ବ୍ୟବହାର ଉପରେ ଶିକ୍ଷା ଦେଉଥିଲେ। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି। ଭାରତର ବୈଦେଶିକ ସଚିବ ବିକ୍ରମ ମିସ୍ତ୍ରୀ ଏବଂ ତାଙ୍କର ଭୁଟାନ ପ୍ରତିପକ୍ଷ ଓମ୍ ପେମା ଚୋଡେନ୍ ଆଜି ଭୁଟାନଠାରେ ତୃତୀୟ ଭାରତ ଭୁଟାନ ଉନ୍ନୟନ ବୈଠକରେ ଯୋଗଦେବେ। ତ୍ରୟୋଦଶତମ ପଞ୍ଚବାର୍ଷିକ ଯୋଜନାରେ ଏହି ଦୁଇ ବୈଦେଶିକ ସଚିବ ବିଭିନ୍ନ ପ୍ରକଳ୍ପର ନୀତି ନିର୍ଦ୍ଧାରଣ ସହିତ ଅନ୍ୟାନ୍ୟ କ୍ଷେତ୍ର ଉପରେ ମଧ୍ୟ ଆଲୋଚନା କରିବେ। ଶ୍ରୀ ମିସ୍ତ୍ରୀ ଭୁଟାନକୁ ଦୁଇଦିନିଆ ଗସ୍ତରେ ଯାଇଛନ୍ତି। ଭୁଟାନର ପ୍ରଧାନମନ୍ତ୍ରୀ ଶେରିଂ ଟବ୍ଗେଙ୍କ ସହିତ ଶ୍ରୀ ମିସ୍ତ୍ରୀ ଗତକାଲି ସାକ୍ଷାତ ଆଲୋଚନା କରିଥିଲେ। ଭାରତ ଓ ଭୁଟାନ ମଧ୍ୟରେ ଥିବା ବନ୍ଧୁତ୍ୱକୁ ଆହୁରି ଦୃଢ଼ୀଭୂତ କରିବା ଉପରେ ଶ୍ରୀ ମିସ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ଶିଳ୍ପ ଏବଂ ବ୍ୟବସାୟିକ କାର୍ଯ୍ୟକଳାପକୁ ପ୍ରୋହାହିତ କରିବା ଲକ୍ଷ୍ୟରେ ମଧ୍ୟପ୍ରଦେଶର ଜବଲପୁରଠାରେ ଆଜି ଏକ ଆଞ୍ଚଳିକ ଶିଳ୍ପ ସମ୍ମିଳନୀର ଆୟୋଜନ କରାଯାଇଛି। ମୁଖ୍ୟମନ୍ତ୍ରୀ ଡକ୍ଟର ମୋହନ ଯାଦବ ଏହାକୁ ଉଦ୍ଘାଟନ କରିଛନ୍ତି। ଏହି ସମ୍ମିଳନୀରେ ତାଇୱାନ, ମାଲେସିଆ, ବ୍ରିଟେନ୍, ଫିଜି, ଜାପାନ ଏବଂ ଇଣ୍ଡୋନେସିଆର ପ୍ରତିନିଧିମାନେ ଅଂଶଗ୍ରହଣ କରୁଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ଯାଦବ ଶିଳ୍ପପତିମାନଙ୍କ ସହ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ସମ୍ମିଳନୀ ଅବସରରେ 5ଟି ଆଞ୍ଚଳିକ ଅଧିବେଶନର ଆୟୋଜନ କରାଯାଉଛି। ଶ୍ରୀଲଙ୍କାର ରିଙ୍ଗିରି ଦାମ୍ବୋଲା ଆନ୍ତର୍ଜାତିକ କ୍ରିକେଟ ଷ୍ଟାଡିୟମରେ ମହିଳା ଏସିଆ କପ୍ ଟି20 କ୍ରିକେଟରେ ଥାଇଲାଣ୍ଡ ଓ ମାଲେସିଆ ମଧ୍ୟରେ ଖେଳ ଆଜି ଅନୁଷ୍ଠିତ ହେବ। ଭାରତୀୟ ସମୟ ଅପରାହ୍ନ 2 ସମୟରେ ଖେଳ ଆରମ୍ଭ ହେବ। ସେହିପରି ଆଜି ସନ୍ଧ୍ୟାରେ ଅନ୍ୟ ଏକ ମ୍ୟାଚ୍ରେ ଶ୍ରୀଲଙ୍କା ଏବଂ ବାଂଲାଦେଶ ମଧ୍ୟରେ ଦାମ୍ବୁଲାଠାରେ ମୁକାବିଲା ହେବ। ଏହି ମ୍ୟାଚ୍ ସନ୍ଧ୍ୟା 7 ଖେଳାଯିବ। ବିଶ୍ୱ ଐତିହ୍ୟ କମିଟିର 46ତମ ଅଧିବେଶନକୁ ଆସନ୍ତାକାଲି ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ପ୍ରକାଶ ପାଇଲା ନିଟ୍ ୟୁଜି 2024 କେନ୍ଦ୍ରଭିତ୍ତିକ ପରୀକ୍ଷାଫଳ। ହିଂସାତ୍ମକ ପରିସ୍ଥିତିକୁ ଦୃଷ୍ଟିରେ ରଖି 300ରୁ ଅଧିକ ଭାରତୀୟ ଛାତ୍ରଛାତ୍ରୀଙ୍କୁ ଘରକୁ ଫେରିଯିବାକୁ ବାଧ୍ୟ କଲା ବାଂଲାଦେଶ। ପରଲୋକରେ ପଦ୍ମଶ୍ରୀ କମଳା ପୂଜାରୀ ଏବଂ ମହିଳା ଏସିଆ କପ୍ ଟି20 କ୍ରିକେଟରେ ଆଜି ଥାଇଲାଣ୍ଡ ଓ ମାଲେସିଆ ମଧ୍ୟରେ ହେବ ମୁକାବିଲା। ସମ୍ବାଦ ପ୍ରସାରଣ ଏତିକିରେ ଶେଷ ହେବ।